भागवतम दशम स्कंद अष्टम अध्याय श्लोक 25। श्रृंगी अग्नि दष्ट्रियसी जड़द्वीज कंटके सिंह अग्नि दस्त्रसी जड़द्वीज कंटके क्रीड़ा परावतापति चढ़ऊ सुसुतौ निषेधुम क्रीड़ा परावति चढ़ऊ सुसुतौ निषेधुम ब्रूयाणि कर्तुमपि यत्र न तज्जननो कत्मपि यत्र न तज्जननो शेकातापतुरणं मनसो न वत्साम् शेकातापतुरणं मनसो न वत्साम् एवं कंटक क्रीड़ा करऊ अति चढ़ऊ शिशु दुई जन अत्यंत चंचल हुई क्रीड़ारत होते सुतऊ से पुत्र दुई जन से विस्तृत करने गृहणी गृहकर्म कर्तुमपि संपादन करने द्वारा जत्र जेतबले न मुनि तज्जननौ समानक मातागण सेकात समर्थ आपतु प्राप्त होते अलम वस्तुत पक्षे मनस मनवे अनवस्थान भारसान्य प्रकरण माँ जशोदा एवं रोहिणी जेतबले श्रृंगधारी गाभी अग्नि कुकुर विराड़ी बानर प्रभृति संस्कृतन एवं कंटक अशी और भूमि अन्न्य धारिया अस्त्र प्रभृतिर से सतान मान कृष्ण एवं बलराम एम को रक्षा करत्यंत उत्कंठित होगा फल से गृहकर्म व्याहत होता जोबले से पोषक चाकल्य नामक भाव प्राप्त होते শ্রীকৃষ্ণঙ্কর সমস্ত লীলা এবং মা মানুষ দ্বারা প্রদর্শিত মহা আনন্দ সবু হি চিন্ময় লা সেমধ্যে কৌশি গোটি বি জড় নমসংহিতার সেই সময় বজাইছি আনন্দ চিন্ময় রস শ্রী জগতের উৎকণ্ঠ রয়েছে ক্রন্দন এবং এই জড় জগৎ পরি অন্যান্য অনুভূতি রয়েছে কিন্তু বাস্তবিক ক্ষেত্রে সেই সব অনুভূতি চিন্ময় অনুভূতির অনুকরণ মাত্র বা প্রতিবিম্ব হি অটে মা যশোদা এবং রোহিণী চিহ্ন ভাবে সেই সমস্ত অনুভূতি আস্বাদন করছে
এই দশমস্কন্ধ অষ্টম অধ্যায় এতে ভগবান বাল্যলীলা সব বর্ণনা করা যাই যদিও ষষ্ঠ অধ্যায়ে ভগবান বাল্যলীলা ছদিন লীলা বর্ণনা করা যাই পুতনাবদ্ধ কিন্তু সে লীলা বিশেষ ভাবে দুষ্কৃত মানুষ প্রতিষ্ঠিত লা ভগবান কেছেন যে বিনাশায় চ দুষ্কৃতাম পরিত্রাণায় সাধুনা বিনাশায় চ দুষ্কৃতাম ধর্ম সংস্থাপনার্থায় সম্ভবামী যুগে যুগে যে দুষ্কৃত মান ব্যক্তি সে বিশেষ লীলা হচ্ছে সে বিনাশ করতে অবশ্য সে বিনাশে তাঁকর হানি হুয়ে না তাঁকর ক্ষতি হুয়ে না সে বিনাশ দ্বারা সে উদ্ধার প্রাপ্ত হন যেমি ভাগবত তৃতীয় স্কন্ধে বিদুর কেছেন উদ্ধব না উদ্ধব কেছেন বিদুর অহো কীজ স্তনকাল কূটম বিঘাংশয়া পায়ীয় সাধ্বী লেভে গতি ভ্রাতৃচিতাঙ্কন্যম গঙ্গা দয়াল শরণ প্রদীপ আউ কি অধিক দয়াড়ু ব্যক্তি অনেক যাঙ্কর আমি শরণে যা কী না বকি যেটি বহুত অসাধু ব্যক্তি লা স্তনরে কালপট বিষ পড়ে আসছে জিঘাংশয়া বি ভগবান হত্যা করার আসছে কিন্তু এভাবে প্রকৃতির বা এভাবে প্রকৃতির লোক ভগবান লেভে গতি ভ্রাতৃচিতাঙ্ক তাঁর মানুষ যে স্থান দিয়ে বা তাঁর ভ্রাতা আমার জন আচার্য তার দুই জন ধাত্রী কিলিম্বা এবং অম্বিকা সেই দুই জন ধাত্রী যে স্থান দিয়ে সেই স্থান দিয়েছেন পুতনা বকি তেমন ইয়ে বড় আশ্চর্য কথা ও ভগবান কৃপাতা এভাবে জন শুনলে আশ্চর্য হব অহো অহো বকিম স্থান কাল তেমন সেইভাবে ভাবে ভগবান সপ্তম অধ্যায়ে যে চুনাবদ্ধ বদ্ধ করছেন শকটাসুর বদ্ধ করছেন এইসব লীলা রয়েছে বিশেষ ভাবে সেসব দুষ্কৃত মানুষ লা কিন্তু ভগবান লীলা অষ্টম অধ্যায়ে সে বর্ণনা করা যাচ্ছে এই লীলা হচ্ছে ভক্ত মানুষ আনন্দ প্রদান করা পরিত্রাণায় সাধুনা সাধু মানে এই ভগবান এইসব লীলা স্মরণ করতে কীর্তন করতে বা গান করতে তেমন সে বহু আনন্দ সাগরে মগ্ন হন গায়ন্তি আনন্দ সমগ্র সমগ্র মগ্না ভাগবত অষ্টম স্কন্ধে গজরাজ স্তুতি আমি পাইবা এই স্তুতি কথা যেতে ভগবান কথা জন গান করতে বা শ্রবণ করতে সে আনন্দ রূপ সমুদ্রের মগ্ন হয়েকি সেসব করতে কারণ ভগবান আনন্দময় ভগবান সব লীলা হচ্ছে আনন্দময় তেমন এটি গোটে লীলা যে বর্ণনা করা যাচ্ছে সে ছোট পিলা যেত জ্ঞান ধ্যান যেত ঠিক ভাবে চাল পাওয়া পাদ এবং হাত ধরিকি আমড়াই চালুচ্ছেন গুরুণ্ডি 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 যাচ্ছেন সেই সেই সময় লীলা তিন মাস চারি মাস ছ মাস এইভাবে ভাবে বর্ষক ভিতরের লীলা সব এইসব লীলা তেমন যেত ভগবান যেত এভাবে তাঁর লীলা করছেন কত শৃঙ্গি শৃঙ্গি কে শৃঙ্গ যার যার অৃঙ্গ যার অৃঙ্গ গাই মহিষি বা ষাঁঢ এ সব ছড়ি মেটা ছোট ছোট যাই হোক যার শৃঙ্গ অনেক সাধারণত লোক মানে দেখে ডরি যাবে କିନ୍ତୁ ଇଏ ଛୋଟ ପିଲା ବାଳକ ପିଲା ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି, କିନ୍ତୁ ଦେଖିଲେ ଗୋଟେ ସିଙ୍ଗି ଗୋଟେ ଜୀବ ଅଛି ସିଂହବାଲା ଜୀବ, ତା ସିଂହକୁ ଧରିକି ତା ଉପରକୁ ପଳେଇବ। ସିଙ୍ଗି ଦଷ୍ଟି ଦଷ୍ଟି ମାନେ ଦାନ୍ତ, ବଡ଼ ବଡ଼ ଦାନ୍ତ ଯେମିତି କୁକୁର ବିଲେଇ ଏମାନଙ୍କର, କୁକୁର ବିଲେଇ ଯଦି ବୁକୁଥିବେ ବା କ'ଣ କରୁଥିବେ ଭଗବାନ ଆସି ସାଙ୍ଗେ ସାଙ୍ଗେ ତାଙ୍କ ପାଟି ଭିତରେ ହାତ ପୁରେଇ ଦେବେ। ଦଷ୍ଟି କୌଣସି ଭୟ ନାହିଁ ଭଗବାନଙ୍କ। ସିଙ୍ଗି ଅଗ୍ନି ଯଦି କେଉଁଠି କୌଣସି କାରଣରୁ ତଳେ ନିଆଁ ପଡ଼ିଯାଇଛି ବା ନିଆଁ ଲାଗିଛି, ଶୀତ ଦିନେ ନିଆଁ ଲାଗିଥିବ, ଲୋକମାନେ ଅଗ୍ନିପାତ ହେବା ପାଇଁ ନିଆଁ ଲଗାନ୍ତି, ତେଣୁ ସେଠି ଯାଇ ସାଙ୍ଗେ ସାଙ୍ଗେ ସେ ଅଗ୍ନିକୁ ଧରିବା ପାଇଁ କରୁଥିଲେ ଚାଲିଯିବେ। ତେଣୁ ଏହିପରି ଭାବରେ ଭଗବାନର ଚାପଲ୍ୟ ସବୁ ରହିଛି। ସିଙ୍ଗି ଅଗ୍ନି ଦଷ୍ଟି ଅସି କେଉଁଠି ତରବାରୀ କ'ଣ ରହିଛି ବା କେଉଁଠି କ'ଣ କୁରାଡ଼ି ପୁରାଡ଼ି ଏସବୁ ଜିନିଷ ଦାରୁଆ ପଦାର୍ଥ ସବୁ ରହିଛି ବା ଜଳ କେଉଁଠି ଜଳ ରହିଯାଇଛି, ଜଳକୁ ପଡ଼ିଯିବେ ଜଳରେ ପଡ଼ିଯିବେ ବା ଆଉ କ'ଣ ଦ୍ୱିଜ ଦ୍ୱିଜ କାଲି ପକ୍ଷୀ ଭଗବାନଙ୍କର ମୟୂର ହେଉଛି ବହୁତ ପ୍ରିୟ, ବୃନ୍ଦାବନ ତ ମୟୂରଙ୍କର ବହୁତ ରହିଛି, ତାଙ୍କର ପ୍ରାଦୁର୍ଭାବ ମଧ୍ୟ ବହୁତ ରହିଛନ୍ତି ସେଠି ମୟୂରମାନେ, ଭଗବାନଙ୍କର ମୟୂର ଏତେ ପ୍ରିୟ ସେ ତାଙ୍କର ମୟୂର ପିଛକୁ ମଧ୍ୟ ନିଜର ଶିକ୍ଷାରେ ରଖା ଦରହା ପିଡ଼ ନାଟବର ବନ୍ଧୁ। ମୟୂର ଯଦି ଭଗବାନ ଯେତେବେଳେ ଆନନ୍ଦ ପ୍ରାପ୍ତ ହୁଅନ୍ତି, କାରଣ ମୟୂର ମେଘକୁ ଦେଖିଲେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସେଇ ରଙ୍ଗ ନୀଳ ରଙ୍ଗ, ତେଣୁ ଇଏ ମଧ୍ୟ ସେଇ ନୀଳ ରଙ୍ଗର କୃଷ୍ଣ, ତାକୁ ଦେଖିଲେ ମଧ୍ୟ ମୟୂର ବହୁତ ଆନନ୍ଦ ଲୁପ୍ତ କରୁଛନ୍ତି। କୃଷ୍ଣ ମଧ୍ୟ ତାଙ୍କ ପାଖକୁ ଯାଇକିରି ତାଙ୍କ ପାଖରେ ତାଙ୍କ ଚାଲି ଯାଉଛନ୍ତି, ଏବଂ କଣ୍ଟକ ବିହ କେଉଁଠି କଣ୍ଟା ମୁଣ୍ଡା ରହିଛି କୌଣସି କାରଣରୁ କଣ୍ଟା ମୁଣ୍ଡା ରହିଛି, ତେଣୁ ଏସବୁ କୃଷ୍ଣ ଏବଂ ବଳରାମ ଦୁଇ ବଚନରେ କୁହାଯାଉଛି। ଟିକେ ଏଇଟା କୁହାଯାଉ କ୍ରୀଡ଼ା ପରଉ ଦୁଇ ଜଣ ତ ରାମ ବଳରାମ, ରାମ କୃଷ୍ଣ, କୃଷ୍ଣ କେଶବ ରାମ କେଶବ ବୋଲି କୁହାଯାଇଛି, ଆ ପୂର୍ବରୁ କୁହାଯାଇଛି ଦୁଇ ଜଣ ଏକ ସମାନ ବୟସରେ ଆଠ ଦିନ ବଡ଼ ମନ୍ଦିର ବଳରାମ, ତେଣୁ ଦୁଇ ଜଣଙ୍କର ସମକାଳୀନ ଲୀଳା ସବୁ ଚାଲିଛି, ତେଣୁ କ୍ରୀଡ଼ା ପରଉ ଏଇଭଳି ଭାବରେ ତାଙ୍କର କ୍ରୀଡ଼ା ସବୁବେଳେ କ୍ରୀଡ଼ା ଚାଲିଛି କ୍ରୀଡ଼ା ପରଉ, ଏବଂ ଅତି ଚଳଉ ବହୁତ ଚଞ୍ଚଳ ମନା କଲେ ମଧ୍ୟ ସେ ପୁଣି ଚାଲି ଯାଉଥିବେ, କ୍ରୀଡ଼ା ପରଉ ଅତି ଚଳଉ ସ୍ୱସୁତୁ ନିଷେଧୁମ ଦଶଦା ଏବଂ ରୋହିଣୀ ଏଇ ଦୁଇ ଜଣ ପୁତ୍ରକୁ ନିଷେଧ କରିବା ପାଇଁ ଖାଲି ଲାଗିଯାଉଛନ୍ତି, ଘର କାମ କ'ଣ କରିବେ ଜଣେ ଘର କାମଟି, ଘର କାମ ମଧ୍ୟ ତାଙ୍କର ବହୁତ ଦାସଦାସୀ ଅଛନ୍ତି, ଘର କାମ କରିବା ପାଇଁ କି ଦାସୀଙ୍କର ଅଭାବ ନାହିଁ, କୃଷ୍ଣ ଦଶଦା ଏବଂ ରୋହିଣୀ ଚାହିଁଥିଲେ କେବଳ ତାଙ୍କ ପାଖରେ ରହିପାରିଥାନ୍ତେ, କିନ୍ତୁ ଘର କାମ ଯେଉଁ କରୁଛନ୍ତି ସିଏ ମଧ୍ୟ ସେ କୃଷ୍ଣ ବଳରାମଙ୍କର ତାଙ୍କ ପାଇଁ ରୋଷେଇ ହେଉଛି ରନ୍ଧନ ହେଉଛି ସବୁ ତାଙ୍କ ପାଇଁ ସେ ଭଗବାନଙ୍କର ସେବାରେ ସବୁ ଚାଲିଛି କାମ, ତେଣୁ ଏହିସବୁ ଯେଉଁ କରୁଛନ୍ତି ସୁସ୍ୱସୁତୁ ନିଷେଧୁନ ଦୁଇ ଜଣ ଦୁଇ ଜଣ ପୁତ୍ରକୁ ନିଷେଧ କରିବା ପାଇଁ ଏଇଟା କରନା ସେଇଟା କରନା ଏଇଟା କରନା ଏଇଟା କରନା ସ୍ଥାନ ଏଭଳି ଭାବରେ ତାଙ୍କୁ ନିଷେଧ କରିକି ତାଙ୍କୁ ସମୟ ପଳାଇଯାଉଛି, ଘର କାମ କେତେବେଳେ କରିବେ, ତେଣୁ ଗୃହାଣୀ ଏଇଟା ଅଛି ଗୃହାଣୀ କର୍ତ୍ତୁମପି ଆଉ ଘର କାମ କରିବା ପାଇଁ ତାଙ୍କର ଆଉ ସମୟ ହେଉନି ସୁବିଧା ହେଉନି ତର ପାଉନାହାନ୍ତି ନ ତା ଜନନ ହଉ ତାଙ୍କର ଜନନ ହଉ ବା ତାଙ୍କର ଯେଉଁ ମା ଦୁଇ ଜଣ ଦଶଦା ଏବଂ ରୋହିଣୀ ଏ ଘର କାମ କରିବା ପାଇଁ ଆଉ ତାଙ୍କ ସମୟ ନାହିଁ, କେତେବେଳେ ଟିକେ ସାଙ୍ଗେ ସାଙ୍ଗେ ଏ ସବୁ ଦାସମାନେ ଏଇ କୃଷ୍ଣ ବଳରାମ ବର୍ତ୍ତମାନ ଆସିଗଲେ ଏଠି ଜଳପଥ ପଳେଇ ଆସିଲେ, ତେଣୁ ତାଙ୍କୁ ଯାଇ ଆଣିଲା କୌଣସି ସେ ଆଉ ଗୋଟେ କେଉଁଠି ଚାଲିଲାନି, ଏଇଭଳି ଭାବରେ ତାଙ୍କର କ୍ରୀଡ଼ା କରଉ ବହୁତ ଚଞ୍ଚଳତା ରହିଛି, ଅତି ଚଳ ଅତି ଚଞ୍ଚଳ ଭାବରେ କାର୍ଯ୍ୟ କରୁଛନ୍ତି, ତେଣୁ ସେକାତ ଆପତ୍ତୁଆଣମ ମନସ ଅବସ୍ଥା ତାଙ୍କ ମନ ଆଉ ସ୍ଥିର ରହିପାରୁନି, ଯଶୋଦା ବା ରୋହିଣୀ ସ୍ଥିର ଚିତ୍ରରେ କ'ଣ ଘର କାମ କରିବେ, ଆପଣମାନେ ଯେମିତି ସବୁବେଳେ ଯାଉଛନ୍ତି ଏସବୁ ସେବା ସରିଲା ପରେ କେମିତି ଭଗବାନଙ୍କର ନାମ ଜପ କରିବେ ସ୍ଥିର ଭାବରେ ଭଗବାନଙ୍କୁ ଜପ କରିବେ, ସେମିତି ଯଶୋଦା ଏବଂ ରୋହିଣୀ ସେମାନେ ଭାବୁଛନ୍ତି କେମିତି ଏମାନେ ପିଲାମାନେ ଟିକେ ସ୍ଥିର ହେଲେ ସେମାନେ ଟିକେ ରୋଷେଇବାସ କରିବେ ବା କାମ କରିବେ ସବୁ କରିବେ, ସ୍ଥିର ଚିତ୍ର ସେ ହେଇପାରୁନାହାନ୍ତି, ସବୁବେଳେ ତ ଚିନ୍ତା କୁଙ୍କାଟ ପଡ଼େ ନାହିଁ କୁଙ୍କାଟ ପଡ଼ିଲେ ସବୁବେଳେ ଚିନ୍ତା ଅନବସ୍ଥା ମନରେ ସବୁବେଳେ ଉଦ୍ବିଗ୍ନତା ରହିଛି। ତେଣୁ ସେଟା ତ ଆପତ୍ତୁ ଅଳମ ତାଙ୍କୁ ରକ୍ଷା କରିପାରୁନାହାନ୍ତି। ସେମାନେ ସବୁବେଳେ ଯେତେ ନିଷେଧ କଲେ ମଧ୍ୟ ସେମାନେ ସେଇ କାର୍ଯ୍ୟ ସବୁ କରୁଛନ୍ତି। ସେଟା ତ ଆପତ୍ତୁ ଅଳମ ମନସ ଅବସ୍ଥା, ତେଣୁ ମନଟା ସବୁବେଳେ ତାଙ୍କର ଚିନ୍ତା କରୁଛି କାଳେ କୃଷ୍ଣବଳ ମାଉକୁରୀ ଅସୁବିଧା ହେଇଗଲା କି କ'ଣ ହେଇଗଲା କି, ଘର କାମ ସେ କରିପାରୁନାହାନ୍ତି, ତାଙ୍କୁ ସବୁବେଳେ ନିଷେଧ କରିବା ପାଇଁ ସେ ବ୍ୟସ୍ତ ରହୁଛନ୍ତି। ତେଣୁ ଏହିଭଳି ଭାବରେ ସୁଖ ସେ ପ୍ରାପ୍ତ ହେଉଛନ୍ତି। ସୁଦେବ ସ୍ୱାମୀ କହୁଛନ୍ତି ଏ ଯେଉଁ ଲୀଳା ସବୁ ହେଉଛି ଗୃହ ସୌଖ୍ୟସ୍ୟ ପରାକାଷ୍ଠା ଦର୍ଶିତା, ଗୃହ ସୁଖ ଭଗବାନଙ୍କର ବାଲ୍ୟ ଲୀଳାରେ ଯେଉଁ ଗୃହସ୍ଥ ଆଶ୍ରମ ତାଙ୍କର ରହିଛି ଗୃହସ୍ଥ ଆଶ୍ରମରେ ଯେଉଁ ପିଲାମାନଙ୍କ ସହିତ ଯେଉଁ ତାଙ୍କୁ ନିଷେଧ କରି ତାଙ୍କୁ ବିଭିନ୍ନ ପ୍ରକାର ତାଙ୍କର ସେବା କରି ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଯଶୋଦା ଏବଂ ରୋହିଣୀ, ଏ ଆନନ୍ଦ ଦେବକୀଙ୍କ ଠାରୁ ଆନନ୍ଦଠାରୁ ମଧ୍ୟ ଆହୁରି ଅଧିକ। ଦେବକୀ ମା ଯଦିଓ ସେମାନଙ୍କୁ ଜନ୍ମ ପ୍ରଦାନ କରିଛନ୍ତି କିନ୍ତୁ ତାଙ୍କର ବାଲ୍ୟଲୀଳା ସେ ଆଉ ଦର୍ଶନ କରିପାରିନାହାନ୍ତି, ବାଲ୍ୟଲୀଳାରେ ମଧ୍ୟ ଭାଗ ନେଇପାରିନାହାନ୍ତି। ସେଥିପାଇଁ କୁନ୍ତୀଦେବୀ ତାଙ୍କ ସ୍ତୁତିରେ କହୁଛନ୍ତି କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦ ଗୋପ କୁମାରାୟ ଗୋବିନ୍ଦାୟ ନମଃ। କୃଷ୍ଣ ଯେତେ ଅବତାର ସବୁ ଅଛନ୍ତି, ଭଗବାନଙ୍କର ବିଭିନ୍ନ ଅବତାର ସବୁ ରହିଛନ୍ତି, ରାମ ଆଦି ପ୍ରତିଶ କଳା ନିୟମେନ ତିଷ୍ଠନ୍, ଅନେକ ଭଗବାନଙ୍କର ଅବତାର ଅଛନ୍ତି, ସେମାନଙ୍କର ସବୁ ଶ୍ରେଷ୍ଠ ହେଉଛନ୍ତି ଭଗବାନ କୃଷ୍ଣ। କିନ୍ତୁ କୃଷ୍ଣଙ୍କ ଠାରୁ ବାସୁଦେବାୟ ସେଇ କୃଷ୍ଣଙ୍କୁ ବସୁଦେବ ତାଙ୍କ ପୁତ୍ର ହିସାବରେ ପ୍ରାପ୍ତ ହୋଇଥିବାରୁ ବସୁଦେବ ଆହୁରି ଅଧିକ ଧନ୍ୟ ବା ଅଧିକ ଧନ୍ୟ ବାସୁଦେବା। କିନ୍ତୁ ବସୁଦେବଙ୍କ ଠାରୁ ଦେବକୀ ନନ୍ଦନ ଦେବକୀ ମଧ୍ୟ ଦେବକୀଙ୍କର ନନ୍ଦନ ହିସାବରେ ଦେବକୀ ମଧ୍ୟ ଦେବକୀ ମାତା ମଧ୍ୟ ଆହୁରି ଅଧିକ ଧନ୍ୟା, ବସୁଦେବଙ୍କଠାରୁ ଅଧିକ ଧନ୍ୟା ହେଉଛନ୍ତି ଦେବକୀ ମାତାଜୀ, କାରଣ ସେ ତାଙ୍କର ଗର୍ଭରେ ତାଙ୍କୁ କେତେ ମାସ ଧାରଣ କରିଥିଲେ, ଆଠ ମାସ ବୋଲି କୁହାଯାଉଛି, ଦଶ ମାସ ଧାରଣ କରିଥିଲେ, ଆଠ ମାସରେ ଭଗବାନ ଜନ୍ମଗ୍ରହଣ କରିଛନ୍ତି। ତେଣୁ ଦେବକୀ ନନ୍ଦନଙ୍କଠାରୁ ଦେବକୀଙ୍କଠାରୁ ଆହୁରି ଅଧିକ ଧନ୍ୟା ହେଉଛନ୍ତି ନନ୍ଦ ଗୋପ କୁମାରାୟ, ନନ୍ଦ ନନ୍ଦ ଯିଏକି ଭଗବାନଙ୍କ ପିତା ହିସାବରେ ଭଗବାନଙ୍କ ବାଲ୍ୟଲୀଳା ସବୁ ଭାଗ ନେଇଛନ୍ତି। ତେଣୁ ନନ୍ଦଙ୍କ ଠାରୁ ଆହୁରି ଅଧିକ ଭାଗ୍ୟବତୀ ହେଉଛନ୍ତି ଯଶୋଦା ମା। ନନ୍ଦ ମହାରାଜ କେବେ କୃଷ୍ଣଙ୍କୁ ଆକଟ କରୁନଥିଲେ, କିନ୍ତୁ ଯଶୋଦା ମା ବାଡ଼ିଗୁଡ଼ି ବାଡ଼ିବା ପାଇଁ ମଧ୍ୟ ଉଦ୍ୟୋଗ ଦେଇଛନ୍ତି, ତାଙ୍କୁ ବାନ୍ଧିବା ବାନ୍ଧି ପକାଉଛନ୍ତି ଭଗବାନ। ତେଣୁ ଯଶୋଦା ଆହୁରି ଅଧିକ ଧନ୍ୟା। ତେଣୁ ଭଗବାନଙ୍କର ଯେଉଁ ବାଲ୍ୟଲୀଳା ସବୁ ରହିଛି ବୃନ୍ଦାବନରେ, ଏସବୁ ଲୀଳା ନନ୍ଦ ଏବଂ ଯଶୋଦା ରୋହିଣୀ ଏମାନେ ସବୁ ସେ ବାଲ୍ୟଲୀଳା ଦେଖିକିରି ବାଲ୍ୟଲୀଳାରେ ଭାଗ ନେଇକିରି ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଏହି ଉଦ୍ବିଗ୍ନତାର ଯେଉଁ ରହିଛି ଏହି ଉଦ୍ବିଗ୍ନତାରେ ମଧ୍ୟ ଆନନ୍ଦ ରହିଛି। ସାଧାରଣତଃ ଯେତେବେଳେ ହିରଣ୍ୟକଶିପୁ ତାଙ୍କର ପୁତ୍ର ପ୍ରହ୍ଲାଦକୁ ପ୍ରଶ୍ନ ପଚାରିଲେ, କିଛି ଦିନ ସେ ପାଠ ପଢ଼ିଛନ୍ତି, ପାଞ୍ଚ ବର୍ଷ ବୟସ ତାଙ୍କୁ ତାଙ୍କ ଷଣ୍ଢ ଏବଂ ମାଙ୍କ ପାଖରେ ଅଳ୍ପ କିଛି ଦିନ ପାଠ ପଢ଼ିଛନ୍ତି, ସେତେବେଳେ ସେ ତାଙ୍କୁ ପଚାରିଲେ ତୁମେ କ'ଣ ସବୁଠୁ ଶ୍ରେଷ୍ଠ ଅଧ୍ୟୟନ କରିଛ। ତେଣୁ ସେ ପ୍ରଶ୍ନର ଉତ୍ତରରେ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ତତ୍ ସାଧୁ ମନି ଅସୁରଭର୍ଯ୍ୟ ଦେଇନା ସଦା ସମୁଦ୍ବିଘ୍ନ ଧ୍ୟାନ ଅସଦ୍ରହାତ ହିତ୍ୱାତ୍ମ ପାତମ ଗୃହନନ୍ଦ ପୂର୍ବଂ ବନଂ ଗତୋ ଯତ୍ ହରିମ ଆଶ୍ରୟେ। ତତ୍ ସାଧୁ ମନି, ସିଏ ହେଉଛନ୍ତି ପ୍ରକୃତରେ ସାଧୁ, ତତ୍ ସାଧୁ ମନି ଯେଉଁ ଦେହିନା ଯେଉଁ ଅସଦ୍ରହାତ ସଦା ସମୁଦ୍ବିଘ୍ନ ସବୁବେଳେ ଲୋକମାନେ ଉଦ୍ବିଗ୍ନ ରହିଛନ୍ତି, ସମ୍ୟକ ଉଦ୍ବିଗ୍ନ ରହିଛନ୍ତି, ସବୁବେଳେ ଉଦ୍ବିଗ୍ନ ରହିଛନ୍ତି। କାହିଁକି ନା ଅସତ୍ ଗ୍ରହ ଅସତ୍ ଶରୀର ପ୍ରାପ୍ତ ହେଇଥିବାରୁ ସେମାନେ ଉଦ୍ବିଗ୍ନ ହିଁ ରହୁଛନ୍ତି। ତତ୍ସାଦ ମନି ଅସୁରବର୍ଯ୍ୟ ଦେହି ନା ଅସୁରବର୍ଯ୍ୟ ତାଙ୍କ ପିତାଙ୍କୁ ସେ ପିତା ବୋଲି ସମ୍ବୋଧନ କରୁନାହାନ୍ତି, ଅସୁରବର୍ଯ୍ୟ ଅସୁରଶ୍ରେଷ୍ଠ ବୋଲି ସମ୍ବୋଧନ କରୁଛନ୍ତି। ସବୁ ଦେହି ଖାଲି ମନୁଷ୍ୟମାନେ ଯେ ଉଦ୍ବିଗ୍ନ ଅଛନ୍ତି ତାହା ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତେ ଚୌରାଶୀ କୋଟି ପ୍ରକାର ଜୀବ ସବୁବେଳେ ଉଦ୍ବିଗ୍ନ ରହୁଛନ୍ତି, ସଦା ସମୁଦ୍ବିଗ୍ନ ଧିଆ ତାଙ୍କର ଧି ବା ତାଙ୍କର ବୃଦ୍ଧି ହେଉଛି ସବୁବେଳେ ଉଦ୍ବିଗ୍ନ ହେଇକି ରହୁଛନ୍ତି। କାହିଁକି ନା ଅସତ୍ ଗ୍ରହାତ୍ ଏ ଯେଉଁ ଶରୀର ସେ ଧାରଣ କରିଛନ୍ତି ଏ ଶରୀର ହେଉଛି ଅସତ୍ ଶରୀର ପ୍ରାପ୍ତ ହୋଇଛନ୍ତି। ତେଣୁ ତେଣୁ ଯେଉଁମାନେ ଏଇ ଗୃହରେ ରହିକରି ଭଗବାନଙ୍କର ଭଜନ କରୁନାହାନ୍ତି ତାଙ୍କ ପାଇଁ ଏ ଗୃହଟି ଗୋଟେ ଅନ୍ଧକୂପ ସଦୃଶ। ତେଣୁ ସେମାନେ ସେ ଗୃହକୁ ତ୍ୟାଗ କରି ବଣକୁ ଯାଇ ଭଗବାନ ହରିଙ୍କର ଆଶ୍ରୟ ଯଦି ନେବେ ତାହେଲେ ସେମାନେ ଉଦ୍ବିଗ୍ନତାରୁ ଦୂର ହେବେ। ତେଣୁ ସିଏ ହେଉଛି ଶ୍ରେଷ୍ଠ ଅଧ୍ୟୟନ ବା ଶ୍ରେଷ୍ଠ ଶିକ୍ଷା ବୋଲି ସେ କହୁଛନ୍ତି। ତେଣୁ ଭଗବାନଙ୍କର ଶରଣରେ ଗଲେ ଜଣେ ଉଦ୍ବିଗ୍ନତାରୁ ଦୂରେଇ ଯିବ, ଆଉ ସେ ଉଦ୍ବିଗ୍ନ ହେବନି ଆମେ ଜାଣିଛେ। କିନ୍ତୁ ଜଣେ ଭଗବାନଙ୍କର ଲୀଳାରେ ଭାଗ ନେଇକି ମଧ୍ୟ ଆମେ ଦେଖୁଛେ ମନସ୍ସୁ ଅନବସ୍ଥାନ ସିଏ ମଧ୍ୟ ସବୁବେଳେ ଉଦ୍ବିଗ୍ନ ରହୁଛନ୍ତି। କିନ୍ତୁ ସେ ଉଦ୍ବିଗ୍ନତା ଆଉ ଏ ଉଦ୍ବିଗ୍ନତା ଭିତରେ ବହୁତ ତଫାତ ରହିଛି। ଏ ଉଦ୍ବିଗ୍ନତା ଭୌତିକ ଜଗତରେ ଯେଉଁମାନେ ଉଦ୍ବିଗ୍ନ ହେଇ ରହୁଛନ୍ତି ସବୁବେଳେ ସଭା ସଦା ସମୁଦ୍ବିଗ୍ନ ଧିଆ ଅସତ୍ ଗ୍ରହାତ ସବୁବେଳେ ଉଦ୍ବିଗ୍ନ ଅବସ୍ଥା ରହୁଛନ୍ତି। ସୌପ ମୋହ ଭୟ ତିନୋଟି ଜିନିଷ ଭୌତିକ ଜଗତରେ ଯେଉଁ ଅତୀତରେ ଯାହା ହେଇଗଲା ବା କିଛି ଯାହା ସବୁ ଅଛି ତାଙ୍କର ମୂଲ୍ୟବାନ ବସ୍ତୁ ଯଦି ଚାଲିଗଲା ସେଥିପାଇଁ ଶୋକ, ସେ ଗୋଟେ ଗୋଟେ ଉଦ୍ବିଗ୍ନତା। ବର୍ତ୍ତମାନର ଯେଉଁ ମୋହ ରହିଛି ତା ପାଇଁ ମଧ୍ୟ ଉଦ୍ବିଗ୍ନତା ଆସୁଛି, ନିଜର ପିଲା ଛୁଆ ବନ୍ଧୁବାନ୍ଧବ ମାନଙ୍କର କାଳେ କିଛି ଅସୁବିଧା ହେଇଯିବ କି, କିନ୍ତୁ ତା ପାଇଁ ମଧ୍ୟ ଉଦ୍ବିଗ୍ନତା ଆସୁଛି। ଆଉ ଗୋଟେ ଉଦ୍ବିଗ୍ନତା ହେଉଛି ଭୟ ଭବିଷ୍ୟତରେ କ'ଣ ଅସୁବିଧା ହେବ। ତେଣୁ ଏଇ ଯେଉଁ ଶୋକ ମୋହ ଭୟ ଯେଉଁ କୁହାଯାଇଛି ଯେଉଁମାନେ କେବଳ ଭାଗବତଙ୍କୁ ଅଧ୍ୟୟନ କରିବା ପାଇଁ ଆରମ୍ଭ କରିବେ, ଯଶ୍ୟାଣାୟାମ କୃଷ୍ଣ ପରମ ପୁରୁଷେ ଭକ୍ତି ଋତ୍ୟପୁଂସ ଶୋକ ମୋହ ଭୟ ପାହା। ଏ ଭାଗବତ ଶାସ୍ତ୍ର ଏଭଳି ଯେ ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ଯଶ୍ୟାଣ ସୁଏ ମାଣାୟାମ ପୂର୍ଣ୍ଣ ଭାବରେ ଯେଉଁମାନେ ଶ୍ରବଣ କରିଛନ୍ତି ତାଙ୍କ କଥା ଛାଡ଼ନ୍ତୁ, କେବଳ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ସେମାନେ ତାଙ୍କର କ'ଣ ହେବ ନା ଭକ୍ତି ରୁଦ୍ରଦେବେ ପୁରୁଷ ଭଗବାନ ଯିଏକି କୃଷ୍ଣ ପରମ ପୁରୁଷ ଯାହାଙ୍କୁ ବ୍ୟାସରେ ଭକ୍ତି ଯୋଗରେ ଧ୍ୟାନ ମାତ୍ରେ ଅଗ୍ରସର ହେଲା ଯାହାଙ୍କୁ ଦର୍ଶନ କରିଥିଲେ ସେହି ଭଗବାନ ପରମ ପୁରୁଷ କୃଷ୍ଣଙ୍କ ଠାରେ ଭକ୍ତି ଉତ୍ପନ୍ନ ହେବ ଏବଂ ଶୋକ ମୋହ ଭୟ ଏ ଯେଉଁ ଶୋକ ମୋହ ଭୟ ରହିଛି ଉଦ୍ବିଗ୍ନତା ରହିଛି ଏସବୁ ଦୂର ହୋଇଯିବ। ଇଏ ଆନୁଷଙ୍ଗିକ ଫଳ, ଏ ମୁଖ୍ୟ ଫଳ ନୁହଁ, ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ ପ୍ରାପ୍ତ ହେଲେ। ତେଣୁ ଯେଉଁମାନେ ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରୁଛନ୍ତି ସେମାନଙ୍କର କେଉଁ ଆନନ୍ଦ ଥିବ ଆମେ କେମିତି ଜାଣିପାରିବା, କେତେ ଆନନ୍ଦ ଥିବ ଏଥିରେ ଆମେ ଅନୁମାନ କରିପାରିବା। ତେଣୁ ତାଙ୍କର ଉଦ୍ବିଗ୍ନତା ମଧ୍ୟ ସେଇଭଳି ଭାବରେ ସେ ଆନନ୍ଦ ପ୍ରଦାନ କରୁଛି। ପ୍ରଭୁ ମହାରାଜ କହୁଛନ୍ତି ସେଠି ମଧ୍ୟ ଜଣେ ଭୟ କରୁଛି, ପ୍ରଭୁ ମହାରାଜ ଭାବାର୍ଥ କହୁଛନ୍ତି ଚିର ଜଗତରେ ଉତ୍କଣ୍ଠା ରହିଛି, କ୍ରନ୍ଦନ ଅଛି ଏବଂ ଏଇ ଜଡ଼ ଜଗତ ପରି ଅନ୍ୟାନ୍ୟ ଅନୁଭୂତି ରହିଛି, କିନ୍ତୁ ବାସ୍ତବିକ କ୍ଷେତ୍ରରେ ସେସବୁ ଅନୁଭୂତି ଚିନ୍ମୟ ଅନୁଭୂତିର ଅନୁକରଣ ମାତ୍ର। ଭୌତିକ ଜଗତରେ ଆମେ ହେଉଛେ ରହିଛି ଦୁଃଖ ରହିଛି ଶୋକ ରହିଛି ଏସବୁ ଜଣେ ଭଗବାନଙ୍କ ଶରଣ ଗଲେ ଆଉ ତାଙ୍କୁ ରହିବନି, କିନ୍ତୁ ସେଠି ରହିଛି ସେଇଟା କିନ୍ତୁ ପ୍ରକୃତରେ ଚିନ୍ମୟ ରସ ଭଗବାନଙ୍କର ଯେଉଁ ଚିଦାନନ୍ଦ ରହିଛି ସେ ଆନନ୍ଦରେ ସେ ବିଭିନ୍ନ ପ୍ରକାର ବୈଭବ ଆନନ୍ଦ ଚିନ୍ମୟ ରସ ପ୍ରତିଭାବିତା ବି ଭଗବାନଙ୍କର ଆନନ୍ଦମୟ ରସରେ ସେମାନେ ଏହିଭଳି ଭାବରେ ଅନେକ ପ୍ରକାର ନୂଆ ନୂଆ ପ୍ରତିଶ୍ରାଚ କହୁଛନ୍ତି। ଇଏ ହେଉଛି ସଂସାରୀ ଭାବ,
ମନସୋ ନମସ୍ତାମ ଚାପଲ୍ୟମ ବାତ୍ସଲ୍ୟ ସ୍ଥାୟୀ କୋଷକ ସଞ୍ଚାରୀ ଭାବ ଆପତୁ। ସଞ୍ଚାରୀ ଭାବ, ଭାବର ଯେଉଁ ରହିଛି ଭାବ ଷ୍ଟେଜ୍ ହେଉଛି କୋଷକର। ବହୁତ ପ୍ରେମ ଯେଉଁମାନେ ପ୍ରାପ୍ତ ହେଉଛନ୍ତି, କୃଷ୍ଣ ପ୍ରେମ ଯେଉଁମାନେ ପ୍ରାପ୍ତ ହେଉଛନ୍ତି, ତାର ଅନେକ ଉପର ସ୍ତର ସବୁ ରହିଛି। ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ, ଏସବୁ ସ୍ତର ରହିଛି। ତେଣୁ ସେହି ଭାବର ସଞ୍ଚାରୀ ଭାବ ସ୍ତର ସେମାନେ ସବୁ ରହୁଛନ୍ତି। ଆନନ୍ଦର କେତେ ରହିଛି, କେତେ ପ୍ରକାର, କେତେ ଉନ୍ନତ ସ୍ତରରେ ସେମାନେ ଯାଇଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେଇଟା ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଆମେ ଦେଖିବା ଯେଉଁମାନେ ଭଗବାନଙ୍କ ଲୀଳାରେ ସବୁ ରହିଛନ୍ତି, ଅଂଶଗ୍ରହଣ କରୁଛନ୍ତି, ସେମାନେ ମଧ୍ୟ ବିଳାପ କରୁଛନ୍ତି। ଯେମିତି ଗୋପୀମାନେ ଭଗବାନଙ୍କ ବିରହରେ ରାସ ଲୀଳାରେ ଯେତେବେଳେ ଭଗବାନ ଅନ୍ତର୍ଧାନ ହୋଇଯାଇଛନ୍ତି, ସେତେବେଳେ ସେମାନେ ଦେଖିବା ଭଗବତ ଗୀତା ଶ୍ରୀମଦ ଭାଗବତ ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀ ଗୀତ ରହିଛି। ତେଣୁ ସେଥିରେ ସେମାନେ ସେଇଭଳି ଭାବରେ କହୁଛନ୍ତି, ଯେତେବେଳେ ଚଳସିଂହ ବ୍ରଜ ଚାରାୟଣ ପଶୁନ୍ ନଳିନ ସୁନ୍ଦରମ ନାଥତେ ପଦମ ଶିଳତ୍ରାମ ପ୍ରେଇ ସିଦତି ଦିନ କଳିଳତାଂ ମନ କାନ୍ତ ବଚ୍ଛତି। ଯେତେବେଳେ ଭଗବାନ ଚଳସିଂହ ବ୍ରଜ ଚାରାୟଣ ପଶୁନ୍, ଭଗବାନ ଯେତେବେଳେ ସକାଳ ହୋଇଗଲେ, ଏବଂ ଆଉ ଟିକେ ଅଧିକ ବୟସର ଲୀଳା, 3-4 ବର୍ଷ ହୋଇଗଲା ବେଳେ ଭଗବାନ ଚାଲିଲେ ବର୍ଷାମାନଙ୍କୁ ଚାରଣ କରିବା ପାଇଁ, ବାଲ୍ୟ ଲୀଳା, କୁମାର ଲୀଳା ସେ ବର୍ଣ୍ଣନା କରାଯାଇଛି। କୁମାର ଲୀଳାରେ ଯେତେବେଳେ ଭଗବାନ ଯାଉଛନ୍ତି ସକାଳ ହୋଇଗଲେ, ଚଳସିଂହ ବ୍ରଜ ଚାରାୟଣ ପଶୁନ୍, ପଶୁମାନଙ୍କୁ, ଗାଈମାନଙ୍କୁ, ମଇଁଷିମାନଙ୍କୁ, ଏମାନଙ୍କୁ ଯେତେବେଳେ ଚରିବା ପାଇଁ ନେଇଯାଉଛନ୍ତି, ଏଇଟା ଏଇ ଲୀଳାଟି ହେଉଛି ବଡ଼ ବୟସର, ମାନେ ଗୌବନ ଲୀଳାର କଥା। ସେତେବେଳେ ନେଇଯାଉଛନ୍ତି, ସେତେବେଳେ କ'ଣ କହୁଛନ୍ତି, ନଳିନ ସୁନ୍ଦର ନାଥତେ ପଦମ। ଏମାନେ ଚିନ୍ତା କରୁଛନ୍ତି ଗୋପୀମାନେ, ଯେ ଆପଣଙ୍କର ଯେଉଁ ପାଦ ରହିଛି ବହୁତ ସୁନ୍ଦର, ନଳିନ ସୁନ୍ଦର ନାଥତେ ପଦମ, ପଦ୍ମ ଭଳି ସୁନ୍ଦର ଦେଖିବାକୁ ଆମ ପାଦ, ପାଦ ପଦ୍ମ ବୋଲି କୁହାଯାଉଛି। ତେଣୁ ସେମାନେ ଚିନ୍ତା କରୁଛନ୍ତି, ଶିଳ ତୃଳା ପୁରାଇ ଶୀତତି ଦିନ, ଯେତେବେଳେ ଭଗବାନ ଯାଉଛନ୍ତି ପଶୁମାନଙ୍କୁ ଚାରଣ କରାଉଛନ୍ତି, ଗାଈମାନଙ୍କୁ ବା ମଇଁଷିମାନଙ୍କୁ ଚାରଣ କରାଉଛନ୍ତି, ସେ ସମୟରେ ସେ କୌଣସି ଚପଲ ପିନ୍ଧୁନାହାନ୍ତି, ଖାଲି ପାଦରେ ସେ ଯାଉଛନ୍ତି ଭଗବାନ। ତେଣୁ ଗୋପୀମାନେ ଚିନ୍ତା କରୁଛନ୍ତି, ଯେଉଁ ଗାଈମାନେ ଯେଉଁ ଆଗରେ ଯାଉଛନ୍ତି, ଗାଈମାନେ ସେ ତୃଣକୁ ସବୁ ଚୋବେଇ ତାଙ୍କର ଖାଦ୍ୟ ଗ୍ରହଣ କରୁଛନ୍ତି, ତୃଣକୁ ଚୋବଉଛନ୍ତି। ଖାଦ୍ୟ ଦ୍ୱାରା କ'ଣ ହେଉଛି ନା, ତୃଣଟା ଯେଉଁ ରହିଛି ଟିକେ ରହିଛି କଣ୍ଟା ଭଳିଆ ରହୁଥିବ, ଶିଳ ତୃଣା କରେ, ସେଇଟା ଭଗବାନ ପାଦ ପଦ୍ମ ଯେତେବେଳେ ଲାଗିଯାଉଥିବ ବହୁତ ତାଙ୍କୁ କଷ୍ଟ ହେଉଥିବ ଶୀତ ଦିନ। ଏବେ ତ ଚିନ୍ତା କରି ଗୋପୀମାନେ ତାଙ୍କର କଳିଳତାଙ୍କ ମନ କାନ୍ତ ବଚ୍ଛନ୍ତି, ସେମାନେ ମୂର୍ଚ୍ଛା ହୋଇଯାଉଛନ୍ତି, ସେମାନେ ମୂର୍ଚ୍ଛା ହୋଇଯାଉଛନ୍ତି। କୃଷ୍ଣଙ୍କୁ ବହୁତ ବାଧା ଆସିବ, ବହୁତ କଷ୍ଟ ହେଉଥିବ, ତାଙ୍କ ପାଦ ପଦ୍ମରେ ସେ କୌଣସି ଚପଲ ପିନ୍ଧିନାହାନ୍ତି। ତେଣୁ ତାଙ୍କର ଯେଉଁ ଚାଲିଲା ବେଳେ ତାଙ୍କ ପାଦରେ ଏଇ ଯେଉଁ ଶିଳ ତୁଳା, ଏଇ ଯେଉଁ ତୃଣ ସବୁ ରହିଛି, ଯେତେବେଳେ ବା ଛୋଟ ଛୋଟ ଶିଳା ମଧ୍ୟ ରହିଛି, କେଉଁଠି ଗୋବର୍ଦ୍ଧନରେ ଯେତେବେଳେ ଚରଉଛନ୍ତି ପଶୁମାନଙ୍କୁ, ତେଣୁ ତାଙ୍କ ପାଦକୁ ବହୁତ ଆଘାତ ଲାଗୁଥିବ। ଏଇ କଥା ଚିନ୍ତା କରି ସେ କଲିକତା ମାନେ କ୍ଳାନ୍ତ କରିଛନ୍ତି, ସେମାନେ ମୂର୍ଚ୍ଛା ହୋଇଯାଉଛନ୍ତି। ଭଗବାନ ଯାଉଛନ୍ତି ସେପଟେ, ଭଗବାନ କେତେ ପ୍ରକୃତ ଆନନ୍ଦରେ ରହିଛନ୍ତି, ସେ ଯେଉଁ ଗାଭୀମାନଙ୍କୁ ବା ବର୍ଷାମାନଙ୍କୁ ଯେଉଁ ଚାରଣ କରାଉଛନ୍ତି, ସେଥିରେ ସେ ବହୁତ ଆନନ୍ଦରେ ତାଙ୍କର ବାଲ୍ୟ ଲୀଳା ସବୁ, କ୍ରୀଡ଼ା ସବୁ, ଅନେକ ପ୍ରକାର କ୍ରୀଡ଼ା ସବୁ କରୁଛନ୍ତି ସାଙ୍ଗମାନଙ୍କ ସହିତ, ଏସବୁ ବର୍ଣ୍ଣନା କରାଯିବ, ସେ ବହୁତ ଆନନ୍ଦରେ ରହୁଛନ୍ତି ସେ। କିନ୍ତୁ ଏମାନେ ଭାବୁଛନ୍ତି, ଗୋପୀମାନେ ଭାବୁଛନ୍ତି ଯେ ତାଙ୍କୁ ବହୁତ କଷ୍ଟ ହେଉଥିବ ଚାଲିଲା ବେଳକୁ ପାଦରେ ତାଙ୍କର, ଚିନ୍ତା କରି ସେ କଲିଡ଼ ତାଙ୍କ ମନ କ୍ଳାନ୍ତ କରିଛନ୍ତି, ଚିନ୍ତା କରି ସେ ମୂର୍ଚ୍ଛା ହୋଇଯାଉଛନ୍ତି। ତେଣୁ ଏଇ ଯେଉଁ ଭାବ ସବୁ ରହିଛି, ଏ ଭାବ ସବୁକୁ କୁହାଯାଇଛି, ଇଏ ହେଉଛି ଆନନ୍ଦ ଚିହ୍ନୟ ରସ। ଭଗବାନଙ୍କର ଯେଉଁ ଉନ୍ନତ ଆନନ୍ଦ ରହିଛି ଏ ଭୌତିକ ଜଗତରେ ଯେଉଁ ଆନନ୍ଦ, ଆଠାରୁ ଏ ଆନନ୍ଦକୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏ ଆନନ୍ଦରେ ଆନନ୍ଦିତ ହୁଅନ୍ତି ନାହିଁ। ଭଗବତ ପଞ୍ଚମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଯେହି ସଂସ୍ପର୍ଶା ଭୋଗା
ଦୁଃଖ ଯୌନ ହେବ ମୋତେ ଆଦ୍ୟାନ୍ତ ମୋତେ ପହଞ୍ଚେଇ ନତେ ସୁ ରହତେ ବୁଦ୍ଧ। ଭୌତିକ ଜଗତ ପ୍ରକୃତରେ ଆନନ୍ଦ ନାହିଁ, କାରଣ ଏ ଭୌତିକ ଜଗତ ହେଉଛି ଦୁଃଖାଳୟ ନ ଶାଶ୍ୱତମ। ଏ ଭୌତିକ ଜଗତର ଯେଉଁ ଆନନ୍ଦ ପ୍ରକୃତ ଏ ଆନନ୍ଦ ନୁହଁ, ଏ ହେଉଛି ଦୁଃଖ ଦୁଃଖାଳୟ। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଦଣ୍ଡେ ଜୈନ ରାଜା ନଦୀତେ ଚୁବା। ଯେମିତି ଆଗକାଳେ ରାଜାମାନେ ଦଣ୍ଡ ପ୍ରଦାନ କରୁଥିଲେ, କିଭଳି ନା ନଈରେ ତାର ଚୁଟିକି ଧରିକି ତାକୁ ପାଣିରେ ବୁଡ଼ାଉଥିଲେ। ପାଣିରେ କିଛି ସମୟ ରହିଲା ପରେ ଜଣେ ନିଶ୍ୱାସ ନ ପାଇକିରି ନିଶ୍ୱାସ ମାନେ ତାଙ୍କ ନିଶ୍ୱାସ ନ ନେଇପାରୁଥିବା ହେତୁ ସେ ବ୍ୟତିବ୍ୟସ୍ତ ହେଇଯିବେ। ତେଣୁ ସେହି ସମୟରେ ଯେତେବେଳେ ସେ ତାଙ୍କୁ ଟିକେ ଟେକିଦେବେ, ସେତେବେଳେ ସେ ନିଶ୍ୱାସ ନେଲା ମାନେ ସେ ଭାବିବ ଆନନ୍ଦ ପ୍ରାପ୍ତ ହେବ। କିନ୍ତୁ ସେଇଟା କିଏ ଆନନ୍ଦ, ଦୁଃଖର କିଛି ସମୟ ନିବୃତ୍ତି। ଯେଉଁ ପାଣିରେ ବହୁତ ସମୟ ରହିଲେ ସେ ମୃତ୍ୟୁବରଣ କରିବେ, ସେଥିପାଇଁ କିଛି ସମୟ ତାକୁ ଟେକି ଦିଆଯାଉଛି, ଟିକେ ନିଶ୍ୱାସ ନେଉଛନ୍ତି। ଭୌତିକ ଜଗତ ଆନନ୍ଦ ହେଉଛି ସେହିଭଳି ଭାବରେ, ଯେହି ସଂସ୍ପର୍ଶ ଭୋଗା ଦୁଃଖ ଯୌନ ହେବତେ। ଯେଉଁ ଭୌତିକ ଜଗତର ଆନନ୍ଦ ଉପଭୋଗ କରିକି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ପ୍ରକୃତରେ ଦୁଃଖରୁ ହିଁ ଆରମ୍ଭ ହେଉଛି, ଦୁଃଖ ଯୌନୟ। ଜଣେ ଭୌତିକ ଜଗତରେ ବହୁତ କଷ୍ଟ କଲେ କିଛି ଆନନ୍ଦ ପ୍ରାପ୍ତ ହେଉଛି, ଦୁଃଖ ଯୌନୟ। ଏବଂ ଯଦି ବା କିଛି ଆନନ୍ଦ ପ୍ରାପ୍ତ ହେଉଛି, ଆଦ୍ୟ ଅନ୍ତର୍ଭନ୍ତ ପହଞ୍ଚେଇୟା, ଯେଉଁ ସୁଖର ଆଦି ଅଛି ସେ ସୁଖର ମଧ୍ୟ ଅନ୍ତ ଅଛି, ଆଦ୍ୟ ଅନ୍ତର୍ଭନ୍ତ ପହଞ୍ଚେଇୟା ନ ତେସୁ ରହତେ ବୁଦ୍ଧ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ତେଣୁ ସେମାନେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଚିତ୍ ଜଗତରେ ଯେଉଁ ଆନନ୍ଦ ଆନନ୍ଦ ଚିନ୍ମୟ ରସ ଏ ଯେଉଁ ରହିଛି ଆନନ୍ଦ, ଏ ଆନନ୍ଦ ହେଉଛି ଆନନ୍ଦାନୁଭୂତି ବର୍ଦ୍ଧନ। ପ୍ରକୃତ ଆନନ୍ଦ ସେଇଥିରେ ହିଁ ଅଛି। ରମନ୍ତେ ଯୋଗିନ ଅନନ୍ତେ ସତ୍ୟାନନ୍ଦ ଚିରାତ୍ମନି ଇତି ରାମପଦନାଶୋ ପରମ ବ୍ରହ୍ମ ଅଭିଧୀୟତେ। ରାମ ଶବ୍ଦର ଅର୍ଥ ହେଉଛି ରମନ୍ତେ ଯୋଗିନ ଅନନ୍ତେ, ଯୋଗୀମାନେ ଅନନ୍ତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ସତ୍ୟାନନ୍ଦ ଚିରାତ୍ମନି ଭଗବାନଙ୍କ ପାଖ ସହିତ ସେମାନେ ସେବାରେ ନିଯୁକ୍ତ ରହି ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଚିଦ ଆନନ୍ଦ ଆନନ୍ଦ ଚିନ୍ମୟ ରସ ଯେଉଁ ରହିଛି, ଇଏ ହେଉଛି ଇତି ରାମ ପଦେ ନାଶୁ। ଭଗବାନଙ୍କ ରାମଙ୍କର ଅର୍ଥ ହେଉଛି ଏଇଟା, ପରମ ବ୍ରହ୍ମ ଇତି ଅଭିଜ୍ଞତେ। ଭଗବାନଙ୍କର ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି ସେମାନେ ସବୁବେଳେ ଆନନ୍ଦରେ ମଗ୍ନ ହେଉଛନ୍ତି। ତେଣୁ ଏଇ ଯେଉଁ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି, ଚୈତନ୍ୟ ଚରିତ୍ରାମୃତ ମହାପ୍ରଭୁ କହୁଛନ୍ତି ଆନନ୍ଦାନୁଭୂତି ବର୍ଦ୍ଧନମ୍, ଏ ଆନନ୍ଦ କେବେ କମିଯାଉନି, ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯାଉଛି। ଥରେ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଯେତେବେଳେ ଶିକ୍ଷା ଦେଉଥିଲେ, ସେତେବେଳେ ଜଣେ ପ୍ରଶ୍ନ ପଚାରିଥିଲେ, ଆମର ଯେଉଁ ରହିଛି ଚାରୋଟି ବିଧିନିଷେଧ ରହିଛି, ନୋ ଗିଉତଂ ପାନ ସ୍ତ୍ରୀୟଂ ସୁନା, ନୋ ଗ୍ୟାମ୍ବ୍ଲିଂ, ନୋ ମେଡିଟିଂ, ନୋ ଇଲିସିଟ୍ ସେକ୍ସ, ନୋ ଆନିମଲ୍ କିଲିଂ, ଏ ଯେଉଁ ରହିଛି ନୋ ଇଣ୍ଟକ୍ସିକେସନରେ ଜଣେ ପ୍ରଶ୍ନ ପଚାରିଲେ, କହିଲେ ଆପଣ କେବେ ହେଲେ ନିଶା ଦ୍ରବ୍ୟ ସେବନ କରିଛନ୍ତି କି? ନା ନିଶା ଦ୍ରବ୍ୟ ସେବନ କଲେ ଯେଉଁ ଆନନ୍ଦ ଅଛି ଆପଣ କେମିତି କହୁଛନ୍ତି ତାଙ୍କର ଆନନ୍ଦ ନାହିଁ ବୋଲି? ନା ମୁଁ ଯଦିଓ ନିଶା ଦ୍ରବ୍ୟ ସେବନ କରିନାହିଁ, କିନ୍ତୁ ଆମର ଯେଉଁମାନେ ଶିଶୁମାନେ ଯେଉଁ ଅଛନ୍ତି ଛାତ୍ରମାନେ, ଏମାନେ ସମସ୍ତେ ସେହି କାର୍ଯ୍ୟରେ ବ୍ୟସ୍ତ ଥିଲେ, ତେଣୁ ତାଙ୍କୁ ପଚାର ସେ ପ୍ରଶ୍ନର ଉତ୍ତର ସେ ସେବନ ଦେଲେ। ତେଣୁ ଜଣେ ଶିଷ୍ୟ ତାଙ୍କର କହିଲେ ଆମେ ଯେଉଁ ଇଣ୍ଟକ୍ସିକେସନ ନେଉଛେ ବା ନିଶା ଦ୍ରବ୍ୟ ସେବନ କରୁଛେ, ଏଇଟା କ'ଣ? ସେ ନିଶାର ଯେତିକି ପର୍ଯ୍ୟନ୍ତ ରହିଥିବ, ତା'ର ପ୍ରଭାବ ରହିଥିବ, ସେତିକି ସମୟ ଜଣେ ଆନନ୍ଦ ପ୍ରାପ୍ତ ହେବ, କିନ୍ତୁ ଯେତେବେଳେ ନିଶା ଚାଲିଯିବ ସେତେବେଳେ ସରିଗଲେ ଆଉ ନାହିଁ। କିନ୍ତୁ ଇଏ ଯେଉଁ ଆନନ୍ଦ, ଏ ଆନନ୍ଦ କେବଳ କମିବ ନାହିଁ। ଆଜି ଯେତିକି ଆନନ୍ଦ ପ୍ରାପ୍ତ ହେଉଛନ୍ତି, କାଲି ଆଉ ଟିକେ ଅଧିକ ଆନନ୍ଦ ପ୍ରାପ୍ତ ହେବେ, ତା ପରଦିନ ଆଉ ଟିକେ ଅଧିକ ଆନନ୍ଦ ପ୍ରାପ୍ତ ହେବେ। ଏଇଭଳି ଭାବରେ ଆନନ୍ଦ ବୃଦ୍ଧି ବର୍ଦ୍ଧନ, ଆନନ୍ଦ ରୂପକ ସାଗର ସବୁବେଳେ ବଢ଼ି ବଢ଼ିକା ଯାଉଥିଲେ ଆନନ୍ଦ। ତେଣୁ ପରୀକ୍ଷିତ ମହାରାଜ ଭଗବାନଙ୍କର ସବୁ ଲୀଳା ଶ୍ରବଣ କରିବେ, ଆଉ ଅନେକ ଲୀଳା ସବୁ ବାଲ୍ୟ ଲୀଳା ସବୁ ରହିଛି, ଭଗବାନ ଯେତେବେଳେ ବଡ଼ ହେଇଯିବେ ଚାଲିବା ପାଇଁ ଆରମ୍ଭ କରିବେ, ସେସବୁ ଲୀଳା ସେ ବିଭିନ୍ନ ପ୍ରକାର ଅନେକ ଲୀଳା ସବୁ ବର୍ଣ୍ଣନା କରାଯାଏ ଭଗବାନଙ୍କର। ଯେଉଁ ଲହୁଣୀ ଚୋରି କରିବେ ସେସବୁ ଲୀଳା ସବୁ ଆସିକରି ଗୋପୀମାନେ ସବୁ ଆସିକରି ମା ଯଶୋଦାଙ୍କ ପାଖରେ ସବୁ ଅଭିଯୋଗ କରିବେ ଯେମିତି ତୁମ ପୁଅ ଯାଇକରି ଏଭଳି ଭାବରେ ଆମ ଘର ଚୋରି କରୁଛନ୍ତି, ଚୋରି କଲେ ଏସବୁ ଲୀଳା ବର୍ଣ୍ଣନା କରାଯିବ। ତେଣୁ ଏସବୁ ଲୀଳା ଶୁଣିକରି ହରିକିତ ମହାରାଜ ଏତେ ଆନନ୍ଦିତ ହେଉଛନ୍ତି। ସେ କହୁଛନ୍ତି ପ୍ରକୃତରେ ମୁଁ ଯେଉଁ ଏସବୁ ଯେଉଁ ରାଜ୍ୟ ଶାସନ କରିକିରି ମୋର ସମୟଟି ନଷ୍ଟ ହୋଇଗଲା। ତେଣୁ ସେ ପଚାରୁଛନ୍ତି ନନ୍ଦ କିମ୍ ଅପର ବ୍ରହ୍ମନ୍ ଶ୍ରେୟ ଏବଂ ମହୋଦୟ ଯଶୋଦା ଚ ମହାମହାରା କପୌ ଯଶ୍ୟ ସ୍ତନା ହରି। ନନ୍ଦ ଏବଂ ଯଶୋଦା ଏ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, କ'ଣ ସେ କରିଥିଲେ? ନନ୍ଦ କିମ୍ ଅପର ବ୍ରହ୍ମ ଏଇ ଅଷ୍ଟମ ଅଧ୍ୟାୟରେ ଆସିବେ, ସେ ସେପଟେ ଆସିବେ। ନନ୍ଦ କିମ୍ ଅପର କ'ଣ ସେ କରିଥିଲେ ଯେଉଁଥିପାଇଁ ଏଭଳି ଭାବରେ ସେ ଭଗବାନ ଏଭଳି ଭାବରେ ଲୀଳାରେ ଭାଗ ନେଇପାରିଛନ୍ତି, ଏଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ମଧ୍ୟ କ'ଣ କରିଥିଲେ? ଏବଂ ଯଶୋଦା ମଧ୍ୟ ମହାଭାଗା ସେ ମଧ୍ୟ ମହାଭାଗ୍ୟବତୀ ପପୁ ଯଶ୍ୟ ସ୍ତନ ହରି ଭଗବାନ ସ୍ୱୟଂ ହରି ଯାହାଙ୍କର ସ୍ତନପାନ କରୁଥିଲେ ଭଗବାନଙ୍କର କିଭଳି ଭାବରେ ସବୁ ସେ ତାଙ୍କର କ'ଣ ଭାଗ୍ୟ କରିଥିଲେ। ତେଣୁ ଭଗବାନଙ୍କର ଏଇ ଯେଉଁ ବାଲ୍ୟଲୀଳା ଅଷ୍ଟମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ, ଏ ପରେ ଏଗାର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ବିହାର କରୁଥିଲେ ଯଶୋଦା ମା ସେ ତାଙ୍କର ବଣ୍ଟା ହୋଇଯାଇଛି, ସେବା ବଣ୍ଟା ହୋଇଯାଇଛି, ଇଏ ରୋଷେଇ କରିବେ, ରୋହିଣୀ ମା ତାଙ୍କୁ ଖାଦ୍ୟ ଦେବେ, ଖୁଆଇବେ ତାଙ୍କୁ। କିନ୍ତୁ କୃଷ୍ଣ ବଳରାମ ଏଭଳି ଖେଳରେ ଏଭଳି ରତ ରହିଥିଲେ ତାଙ୍କୁ ଡାକିଲେ ମଧ୍ୟ ସେମାନେ ଆସୁନଥିଲେ। ତେଣୁ ରୋହିଣୀ ମା ଯେତେବେଳେ ଯାଇକି ଡାକିବେ ତାଙ୍କୁ କୃଷ୍ଣ ବଳରାମଙ୍କୁ ଆସିବା ପାଇଁ ଖାଇବା ପାଇଁ କ'ଣ ଖାଦ୍ୟ ଗ୍ରହଣ କରିବା ପାଇଁ ସେମାନେ ଶୁଣିବେନି। ତେଣୁ ରୋହିଣୀ କହିବେ ନା ନା ସିଏ ଆସୁନା, ତମେ ଯାଇକି ଯଶୋଦା କହିବେ ତମେ ଯାଇକି ତମେ ଡାକ। ତେଣୁ ବର୍ଣ୍ଣନା କରାଯାଇଛି ଏକାଦଶ ଏକାଦଶ ଅଧ୍ୟାୟରେ ଯେ କୃଷ୍ଣ କୃଷ୍ଣ ଅରବିନ୍ଦାକ୍ଷ ତାପ ଏଇ ସ୍ତନମ ପିବ ଅଳମ ବିହାର ଇଚ୍ଛୁକାନ୍ତ ତତ୍ ଭଗବାନ ଭକ୍ତୁ ମହତି। ହେ କୃଷ୍ଣ ଦୁଇଥ ଡାକ୍ସନ୍ କୃଷ୍ଣ କୃଷ୍ଣ, ତାଙ୍କର ତ ଖେଳ ଚାଲିଛି ତୁ ଶୁଣୁନାହାନ୍ତି। କୃଷ୍ଣ କୃଷ୍ଣ ଅରବିନ୍ଦାକ୍ଷ ହେ ସୁନ୍ଦର ପଦ୍ମଲା ପଦ୍ମଲୋଚନ ସୁନ୍ଦର ଚକ୍ଷୁଯାହାର ଅରବିନ୍ଦାକ୍ଷ ତାତ ଏହି ସ୍ଥାନ ଥିବ, ତୁମେ ବହୁତ ଖେଳିଲଣି କ୍ଷୁତ୍କାନ୍ତା ଅଳମ ବିହାରେ ତୁମେ ବହୁତ ଖେଳିଲଣି, ବର୍ତ୍ତମାନ ଆସ କ୍ଷୁତ୍କାନ୍ତ ତୁମେ କ୍ଷୁଦା ହେଲାଣି, ତୁମ ଖେଳରେ ରହିକିରି ଜାଣିପାରୁନ ତୁମ ଗୋପାଳ ତୁମ ସାଙ୍ଗମାନେ ସବୁ ଯାଇକିରି ଖାଇବା ପାଇଁ ଗଲେଣି, କିନ୍ତୁ ତୁମେ ସେ ଖେଳ ଚାଲିଛି ତୁମର କ୍ଷୁତ୍କାନ୍ତା ତୁମେ କ୍ଷୁଦା ତୁମକୁ ଆସିଗଲାଣି। ତେଣୁ ତତ୍ ଭଗବାନ ଭକ୍ତ ମୋର ତୁମେ ବର୍ତ୍ତମାନ ଖାଦ୍ୟ ସମୟ ଖାଇବା ସମୟ ହେଲା ତୁମେ ଆସ ଖାଇବା ପାଇଁ। ଏଇଭଳି ଭାବରେ ଭଗବାନଙ୍କର ଯେଉଁ ବାଲ୍ୟଲୀଳା ସବୁ ରହିଛି ଏ ଦଶମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯିବ, ଅନେକ ଲୀଳା ସବୁ ରହିଛି। ତେଣୁ ଏଇ ଅଷ୍ଟମ ଅଧ୍ୟାୟରେ କୁହାଯାଇଛି ଯେ ତ୍ରୟୋଚ ଉପନିଷଦ ବି ସାଂଖ୍ୟ ଯୋଗେଇଛ ସାତ ଦେଇ, ତ୍ରୟୋଚ ଉପନିଷଦ ବି ସାଂଖ୍ୟ ଯୋଗେଇଛ ସାତ ଦେଇ ଭଗବାନ ଯିଏକି ତ୍ରୟୀ ସାମ ରୂପ ସାମ ଯଦୁ ଏ ତିନୋଟି ବେଦରେ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତ୍ରୟୋଚ ଉପନିଷଦ ଉପନିଷଦରେ ମଧ୍ୟ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ସାଂଖ୍ୟ ଯୋଗେଇ ସାଂଖ୍ୟ ଯୋଗୀମାନେ ଭଗବାନଙ୍କର ଭକ୍ତି ମାର୍ଗରେ ଅଗ୍ରସର ହେଇକରି ତାଙ୍କ ବିଷୟରେ ତାଙ୍କୁ ପ୍ରାର୍ଥନା କରୁଛନ୍ତି, ତାଙ୍କୁ ଭଜନ କରୁଛନ୍ତି। ସାତ ଦେଇ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଭଗବାନଙ୍କର ବିଭିନ୍ନ ସେବାରେ ନିଯୁକ୍ତ ରହୁଛନ୍ତି, ବିଭିନ୍ନ ପ୍ରକାର ସେବା କରୁଛନ୍ତି। ଦୟା ଚପରିଷଦ ବିଶ ସାଂଖ୍ୟ ଯୋଗୀ ସାତ ଦେଇ ଉପଗୀୟମାନ ମହାତ୍ମା ଭଗବାନଙ୍କର ମହାତ୍ମାକୁ ସେମାନେ ଗାନ କରୁଛନ୍ତି। ବେଦନାଥ ଜନ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ତୁନ୍ନତି ଦିବ୍ୟ ବେଦେଇ ସାଙ୍ଗ ପଦକ ଦେଇ ଗାଙ୍ଗି ଜନ ଶ୍ୟାମ ଗା ଧ୍ୟାନାବସ୍ଥିତ ଗତିନ ମନସା ପଶ୍ୟନ୍ତି ଜନ ଯୋଗିନ ଯଶ୍ୟାନ୍ତ ନାମ ଦୁସୁରାଶ୍ରମ ଦେବାୟକ ସ୍ୱାମୀ ନବ ସୁତ ଗୋସ୍ୱାମୀ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କଲେ ସ୍ୱର୍ଣ୍ଣକାଦି ଋଷିମାନଙ୍କ ପାଖରେ ଦ୍ୱାଦଶ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟରେ ଅନ୍ତିମ ଅଧ୍ୟାୟରେ ପ୍ରଥମ ଶ୍ଳୋକରେ କଥା କହୁଛନ୍ତି ଯେ ଯଦିଓ ଭଗବାନଙ୍କର ଅନନ୍ତ ଲୀଳା ରହିଛି, ମୁଁ ଯାହା କିଛି ବର୍ଣ୍ଣନା କରିଛି କିଛି ମୁଁ ବର୍ଣ୍ଣନା କରିପାରି ନାହିଁ, ତାଙ୍କର ଅଫସୋସ ରହିଯାଉଛି। ଯଶାନ୍ତ ନ ବିଧୁ ଜନ ବ୍ରହ୍ମା, ଯାହାକୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଇତ୍ୟାଦି ଦିବ୍ୟ ସ୍ତବରେ ଆରାଧନା କରନ୍ତି, ବେଦେଇ ସାଙ୍ଗପଦ କମ୍ପିଷ ଗାୟନ୍ତି ଯେଉଁ ଶ୍ୟାମ ଗାନା, ବେଦ ଉପନିଷଦ ଇତ୍ୟାଦିରେ ବିଶେଷ ଭାବରେ ସାମବେଦରେ ଭଗବାନଙ୍କ ଲୀଳା ଭଗବାନଙ୍କ ମହିମା ସବୁ ଗାନ କରାଯାଇଛି। ସେଥିପାଇଁ ଭଗବତ ଗୀତାରେ ଭଗବାନଙ୍କୁ ବେଦେଇଷ୍ଟ ବେଦାନାମ ଶ୍ୟାମ ବେଦସ୍ମି, ବେଦମାନଙ୍କ ଭିତରେ ମୁଁ ହେଉଛି ସାମବେଦ, ସାମବେଦରେ ଭଗବାନଙ୍କର ମହିମା ସବୁ ଗାନ କରାଯାଇଛି। ଏବଂ ଧ୍ୟାନାବସ୍ଥିତ ଗତେନ ମନସା ଆପଶ୍ୟନ୍ତି, ଯେଉଁ ଯୋଗୀ ନ ଯୋଗୀମାନେ ଭଗବାନଙ୍କର ଧ୍ୟାନ କରନ୍ତି, ଭଗବାନଙ୍କ ହୃଦୟ ଭିତରେ ଦର୍ଶନ କରନ୍ତି, ସେତେବେଳେ ସେମାନେ ଭଗବାନଙ୍କର ଆରାଧନା ସବୁ କରନ୍ତି, ବିଭିନ୍ନ ପ୍ରକାର ଧ୍ୟାନ କରନ୍ତି, ଭଗବାନଙ୍କ ଲୀଳା ଭଗବାନ ମହିମା ଭଗବାନ ଗୁଣ ଇତ୍ୟାଦି ସବୁ ଧ୍ୟାନ କରନ୍ତି। ଯଶାନ୍ତ ନ ବିଧୁ, ଯାହାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ, ସୁରମାନେ ପାଇପାରନ୍ତି ନାହିଁ, ଅସୁରମାନେ ମଧ୍ୟ ପାଇପାରନ୍ତି ନାହିଁ। ତସ୍ମୈ ଯଶାନ୍ତ ନ ବିଧୁ ସୁରାଶ୍ରମ ଦେବାୟ ତସ୍ମୈ ନମଃ, ସେ ତାଙ୍କୁ ନମସ୍କାର କରୁଛି, ଆଉ ମୁଁ କିଛି ବର୍ଣ୍ଣନା କରିପାରୁନି, କେବଳ ନମସ୍କାର କରୁଛି। ବିଶ୍ୱନାଥ ଠାକୁର ତାଙ୍କୁ ତାଙ୍କ ଭାଷାରେ କଥା କହୁଛନ୍ତି। ତେଣୁ ଏହିଭଳି ଭାବେ ଯେଉଁମାନେ ଉପକୀୟମାନ ମହାତ୍ମ୍ୟ, ଯାହାଙ୍କର ମହାତ୍ମ୍ୟ ଏହିଭଳି ଭାବରେ ଗାନ କରାଯାଉଛି, ଭଗବାନ ଅନନ୍ତ ଦେବ ଭଗବାନଙ୍କର ଏକ ହଜାର ମୁଖରେ ଗାୟନ୍ତି, ଦଶ ଶତା ନ ଆଦି ଦେବ ଶେଷ ଅଧୁନାମି ସମବସ୍ୟତି ନାଶ ପାରଣ, ବ୍ରହ୍ମା ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଭଗବାନଙ୍କର ଯେତେବେଳେ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି, ଆତ୍ମରେ ସେ କହୁଛନ୍ତି ଯେ ନାତଂ ବିଦା ନାମନି ମୁନୟ ପ୍ରଜାସ୍ତେ ମାୟା ବଳସ୍ୟ ପୁରୁଷସ୍ୟ କୁତୁପରାଜେ ଗାୟନ ଗୁଣନ ଦଶ ସଦା ନାଦି ଦେବ ଶେଷ ଅଧୁନା ବି ସମବସ୍ୟତି ନାଶ ପାରଣ। ହେ ନାରଦ, ଯାହାଙ୍କର ନ ଅନ୍ତଂ ନ ବିଧୁ ଯଶାନ୍, ନ ଯାହାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ, ନାହଂ ମୁଁ ପାଇପାରୁ ନାହିଁ, ବିଦାମି ମୁଁ ଜାଣିପାରୁ ନାହିଁ, ମୁନୟ ପ୍ରଜାସ୍ତେ ହେ ନାରଦ, ତମର ଯେଉଁ ଅଗ୍ରଜମାନେ ଅଛନ୍ତି ଚାରି କୁମାର ବା ଶିବଜୀ, ଏମାନେ ମଧ୍ୟ ଯାହାଙ୍କର ଅନ୍ତ ପାଇପାରନ୍ତି ନାହିଁ, ନା ତ ବିଦା ନମି ମୁନୟ ପ୍ରଜାସ୍ତେ ମାୟା ବୟସ ପୁରୁଷ ସେ କୁଟ କରାଯାଏ, ଯେଉଁମାନେ ଆର ଦୁଇଟି ଅର୍ଥ ରହିଛି, ଯେଉଁମାନେ ମାୟାରେ ଅଛନ୍ତି ତାଙ୍କ କଥା କ'ଣ ପାଇବା ଅବରା, ଯେଉଁମାନେ ନିକୃଷ୍ଟ ଅଛନ୍ତି ଯେଉଁମାନେ ବହୁତ ଜାଗା ତ୍ରିଗୁଣ ଭିତରେ ଅଛନ୍ତି ତାଙ୍କ କଥା କ'ଣ କହିବା, ବା ଏମିତି ତାର ବି ଅର୍ଥ ହେବ ଭଗବାନଙ୍କର ମାୟାର ବଡ଼କୁ ଆମେ ଜାଣିପାରୁନୁ, ଆଉ ତାଙ୍କର ଉନ୍ନତ ସ୍ତର କଥା କ'ଣ କହିବା। ମାୟାବଳସ କୁତୁବ ରାଜେ ଗାୟନ ଗୁଣାନ ଦଶ ଶତା ଆଦି ଦେବ, ଏହି ଭୌତିକ ଜଗତ ଧାରଣ କରିଛନ୍ତି ଆଦି ଦେବ, ଏକ ହଜାର ମୁଖରେ ଏକ ହଜାର ଫଣାରେ ରହିଛି, ଗୋଟିଏ ଫଣାରେ ଏହିସବୁ ଭୌତିକ ଜଗତ ଯୋଗୁଁ ହେଉଛି ପଚାଶ କୋଟି କ'ଣ ଯୋଜନ, ଚାରିଶହ କୋଟି ମାଇଲର ଏ ଭୌତିକ ଜଗତକୁ ଗୋଟିଏ ଫଣାରେ ସୋରିଷ ଭଳି ରହିଛି, ସେ ଭଗବାନ ଅନନ୍ତ ଦେବ ଭଗବାନଙ୍କୁ ଲୀଳା ଗୁଣ ଗାନ କରି ଚାଲିଛନ୍ତି, ଶେଷ ଅଧୁନା ବି ସମ୍ବସ୍ଥିତି ନା ବର୍ତ୍ତମାନ ମଧ୍ୟ, ଅଧୁନା ମାନେ ବର୍ତ୍ତମାନ ମାନେ ସେ ପାଞ୍ଚ ହଜାର ବର୍ଷ, ଏଇଟା ତ କୋଟି କୋଟି ବର୍ଷ ତଳେ କୁହା ହେଇଥିଲା, ସେତେବେଳେ ଯାଏ ସରିଯାଇଛି ତା ନୁହଁ, ବର୍ତ୍ତମାନ ମଧ୍ୟ ଯଦି ଆମେ ଯିବା ଅଧୁନା, ବର୍ତ୍ତମାନ ଯଦି ଆମେ ଯାଇପାରିବା ସେଇ ନୃସିଂହ ଶଙ୍କର୍ଷଣ ପାଖକୁ ଆଦିଦେବଙ୍କ ପାଖକୁ, ସେ ଭଗବାନଙ୍କ ଗୁଣଗାନ ଚାଲିଛି। ହରେ କୃଷ୍ଣ ହରେ
କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ।
ତେଣୁ ଏହିଭଳି ଭାବରେ ଏତେ ମହାତ୍ମା ଥାଇକି ମଧ୍ୟ ଉପକୀୟମାନ ମହାତ୍ମା ହରି ସା ମମତା ତ୍ୱଜମ, ସେହି ହରିଙ୍କୁ ଯଶୋଦା ନିଜର ପୁତ୍ର ବୋଲି ଜ୍ଞାନ କରିଛନ୍ତି। ଏ ଭଗବାନଙ୍କର ଯେଉଁ ବାତ୍ସଳତା ରହିଛି, ଭକ୍ତବତ୍ସଳତା, ଏହି ଭକ୍ତବତ୍ସଳତା ଏହି ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କର ଅନେକ ଲୀଳାସ ବର୍ଣ୍ଣନା କରାଯିବ, ଆମେ କଥା କହି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କୀ, ଜୟ ଶ୍ରୀ ଗୋପାଳ କୀ, ଜୟ ଶ୍ରୀ ଗୁରୁଦେବ କୀ, ଆନନ୍ଦ କୋଟି ବୈଷ୍ଣବ କି, ଦାୟୀ ଗୋପମାନନ୍ଦ କି, ଜୟ ଶ୍ରୀ।
ଆଗତେ କାଟିଲେ।